ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ମଣିଷ ଓ ପୃଥିବୀ ପାଇଁ ମହୁମାଛି ସହିତ ଏକାଠିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଓ ସମ୍ପ୍ରସାରିତ ହେଉଥିବା ବାଣିଜ୍ୟିକ ସମ୍ପର୍କକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ ପ୍ରୟାସରେ ଜାପାନ ନିଜର ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଆଲୋଚନା ସମୟରେ ରାଜ୍ୟର ବୌଦ୍ଧ ସର୍କିଟ୍ ଏବଂ ଅନ୍ୟାନ୍ୟ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଜାପାନ ସହ ପର୍ଯ୍ୟଟନ ବ୍ୟବସାୟର ବିକାଶ ପାଇଁ ମୁଖ୍ୟ ମାଧ୍ୟମ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଯୁବକ ଯୁବତୀମାନଙ୍କୁ ଜାପାନରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଜାପାନର କେତେକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି। ଜାପାନର ତତୁରୀ ରାଜ୍ୟ ଏବଂ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତ କରି କଳା, ସଂସ୍କୃତି, ଇତିହାସ ଏବଂ ଐତିହ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସୁସମ୍ପର୍କ ସ୍ଥାପନ କରିବେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରସ୍ଥିତ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।
ଅପେକ୍ଷା କରି ରହିଥିଲେ ତାର ଆଜି ଅନ୍ତ ଘଟିଛି। ଆଜି ଯେଉଁମାନେ ତାଙ୍କର ରିଜଲ୍ଟ ଜାଣିବା ପାଇଁ ଚାହିଁବେ ତାଙ୍କର ବି ଆଜି 3 ସମୟରେ ସେମାନେ ଆମର ଯେଉଁ ୱେବସାଇଟ୍ ରହିଛି results.odisha.gov.in ଏ ଗୋଟେ ୱେବସାଇଟ୍ ରହିଛି। ତା ସହିତ ଆହୁରି ବି ରହିଛି results.digilocker.gov.in ଏ 2 ୱେବସାଇଟ୍ ମାଧ୍ୟମରେ ଆଜି 3 ସମୟରେ ସେମାନେ ତାଙ୍କର ରିଜଲ୍ଟ ବିଷୟରେ ଅବଗତ ହୋଇପାରିବେ।
ଚଳିତ ବର୍ଷ ପ୍ରାୟ 4 ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମେରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଭୋଟରମାନଙ୍କ ନିକଟକୁ ଯିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ପରିଗଣନା ଫର୍ମଗୁଡ଼ିକର ମୁଦ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏ ନେଇ ଶ୍ରୀ ମିଶ୍ର କହନ୍ତି,
ଯେଉଁ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ୍ ହେଇଗଲାଣି ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ୍ ହେଇଯାଇଛି। ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 35 ଆରମ୍ଭ କରିକି 28 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ୍ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହେଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯେଉଁ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ। ଯଦି କୌଣସି କାରଣବଶତଃ କେହି ତାଙ୍କୁ ଭେଟିପାରିଲେ ନାହିଁ କିମ୍ବା ଇଏ ତାଙ୍କୁ ମଧ୍ୟ ପାଇଲେ ନାହିଁ, ତାହେଲେ ସେଇଠି ଆସିକି ମଧ୍ୟ ସେ ତାଙ୍କର ଫର୍ମ ନେଇପାରିବେ ଏବଂ ଦେଇପାରିବେ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6 ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଜନଭାଗିଦାରୀ ସବୁଠୁ ଦୂର ସର୍ବପ୍ରଥମ ଅଭିଯାନର ଦ୍ୱିତୀୟ ଦିନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର 3 ଅନୁସୂଚିତ ଜନଜାତି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି। ବୀରମହାରାଜପୁର ବ୍ଲକର କୁଞ୍ଜାପାଲି, ଉଲୁଣ୍ଡା ବ୍ଲକର ବ୍ରାହ୍ମଣୀପାଲି ଏବଂ ବିନିକିଆ ବ୍ଲକର ଆଖିଦାଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଛି। ପୃଥିବୀକୁ ସୁସ୍ଥ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗ ରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ଜାଗ୍ରତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ଓ ପୃଥିବୀ ପାଇଁ ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖିବ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଏବଂ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷ ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଏବଂ ପରିବେଶ ପରିସଂସ୍ଥାନରେ ଏହି ପରାଗମାନଙ୍କ ଅତ୍ୟାବଶ୍ୟକ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଥାନ୍ତି। ବୌଦ୍ଧ ଜିଲ୍ଲାରେ ଖରିଫ୍ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ ଚାଷୀମାନଙ୍କ ସୁବିଧା ଓ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ରବି ଋତୁ ପାଇଁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 8,290 ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। 24 ପ୍ୟାକ୍ସ ଏଥିରେ ଅଂଶଗ୍ରହଣ କରିବେ। 13 ମିଲ୍ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଦିଗରେ ସେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଏହି ଅବସରରେ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ସେ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ସଡ଼କ ଓ ଗୃହ ନିର୍ମାଣ, ସ୍ୱାସ୍ଥ୍ୟ, କୃଷି ଓ କୃଷକ କଲ୍ୟାଣ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ଲକ୍ଷ୍ୟ ହେଉଛି ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ପ୍ରତିଭା ଅନେକ ଲକ୍ଷ୍ୟ 1 ପଡ଼ିଆରୁ ପୋଡ଼ିୟମ୍ର ଆନ୍ତଃଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପିଏମ୍ଶ୍ରୀ ଜିସିଡି ଉଚ୍ଚ ବିଦ୍ୟାଳୟରେ ସମ୍ପନ୍ନ ହୋଇଛି। ଫୁଟବଲ ବାଳିକା ବିଭାଗରେ ମା ମାଝିଗୁରି ଏଫ୍ସି, ବାଳକ ବିଭାଗରେ ଏମ୍ଏମ୍ଜି ଏଫ୍ସି ଚାମ୍ପିୟନ୍ ହୋଇଥିବା ବେଳେ କବାଡ଼ି ବାଳକ ବିଭାଗରେ ବିଜାପୁର ଓ ବାଳିକା ବିଭାଗରେ ପାହାଡ଼ିଆନ ଦଳ ଚାମ୍ପିୟନ୍ ହୋଇଛି। ଖୋଖୋ ବାଳକ ବିଭାଗରେ ଗୋପବନ୍ଧୁ ଟିମ୍, ବାଳିକା ବିଭାଗରେ ମା ମାଝିଗୌରି ଟିମ୍ ଏବଂ ଭଲିବଲ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗରେ ହାଲୁଆ ଏଚ୍ଏସ୍ ବିଜେତା ହୋଇଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହ ଶେଷ ସୁଦ୍ଧା ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ମୁଖ୍ୟ ସମ୍ବାଦ ପୁଣି ଥରେ, ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।